ଲୁକ ତିନି ପର୍ବ ତିବିରିଆ କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପିଲାତ ଜିହୁଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲିର ସାମନ୍ତ ରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ ଇତୁରିଆ ଓ ତ୍ରାଖଣତି ପ୍ରଦେଶର, ପୁଣି ଲୁସାନିଆ ଆବିଲିନର ସାମନ୍ତ ରାଜା ଥିଲେ ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରିଆଙ୍କ ପୁତ୍ର ଜୋହନଙ୍କ ନିକଟରେ ଉପସ୍ଥିତ ହେଲା। ସେଥିରେ ସେ ଜର୍ଦ୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପକ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ, ଯେପରି ଜିସାଇୟ ଭାଓବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର, ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ରପଥ ସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ, ପୁଣି ସମସ୍ତ ମର୍ତ୍ତ୍ୟ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ। ଅତଏବ ଯୋହନ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଆଉ ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଡ଼ି ଲାଗିଅଛି, ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହା ହେଲେ ଆମ୍ଭେମାନେ କ'ଣ କରିବା? ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ପୋଷାକ ଅଛି ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେହିପରି କରୁ। କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା? ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି ତାହାଠାରୁ ଅଧିକ ଆଦାୟ କର ନାହିଁ। ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କ'ଣ କରିବା? ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କିଏ ଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରାତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ, ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ି ପକାଇବେ। ସେ ଏହିପରି ଅନେକ ଉପଦେଶ ଦେଇ ପୁଣି ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ। କିନ୍ତୁ ସାମନ୍ତ ରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ ସେ ତାହାଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ। ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା, ପୁଣି ପବିତ୍ର ଆତ୍ମା କୋପତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ, ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ। ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣାନୁସାରେ ସେ ଯୋସେଫଙ୍କ ପୁତ୍ର, ଯୋସେଫ ଏଲିଙ୍କ ପୁତ୍ର, ଏଲି ମଥାଥଙ୍କ ପୁତ୍ର, ମଥାତ୍ ଲେବିଙ୍କ ପୁତ୍ର, ଲେବି ମଲ୍ଖିଙ୍କ ପୁତ୍ର, ମଲ୍ଖି ଜନୟଙ୍କ ପୁତ୍ର, ଜନୟ ଯୋସେଫଙ୍କ ପୁତ୍ର, ଯୋସେଫ ମିତିଥ୍ୟାଙ୍କ ପୁତ୍ର, ମିତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୁମଙ୍କ ପୁତ୍ର, ନାହୁମ ହେସ୍ଲିଙ୍କ ପୁତ୍ର, ହେସ୍ଲି ନଗୟଙ୍କ ପୁତ୍ର, ନଗୟ ମହଥଙ୍କ ପୁତ୍ର, ମହଥ ମତିଥ୍ୟାଙ୍କ ପୁତ୍ର, ମତିଥ୍ୟା ସିମିୟଙ୍କ ପୁତ୍ର, ସିମିୟ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେସାଙ୍କ ପୁତ୍ର, ରେସା ଜିରୁବାବେଲଙ୍କ ପୁତ୍ର, ଜିରୁବାବେଲ ସଲ୍ଟିଏଲଙ୍କ ପୁତ୍ର, ସଲ୍ଟିଏଲ ନେରିଙ୍କ ପୁତ୍ର, ନେରି ମଲ୍ଖିଙ୍କ ପୁତ୍ର, ମଲ୍ଖି ଅଧିଙ୍କ ପୁତ୍ର, ଅଧି କୋସାମଙ୍କ ପୁତ୍ର, କୋସାମ ଏଲଦାନଙ୍କ ପୁତ୍ର, ଏଲଦାନ ଏରଙ୍କ ପୁତ୍ର, ଏର ଜିହସୁଅଙ୍କ ପୁତ୍ର, ଜିହସୁଅ ଏଲିଏଜରଙ୍କ ପୁତ୍ର, ଏଲିଏଜର ଜୋରିମଙ୍କ ପୁତ୍ର, ଜୋରିମ ମଥାଥଙ୍କ ପୁତ୍ର, ମଥାତ ଲେବିଙ୍କ ପୁତ୍ର, ଲେବି ସିମିଅନଙ୍କ ପୁତ୍ର, ସିମିଅନ ଜିହୁଦାଙ୍କ ପୁତ୍ର, ଜିହୁଦା ଜୋସେଫଙ୍କ ପୁତ୍ର, ଜୋସେଫ ଜୋନାମଙ୍କ ପୁତ୍ର, ଜୋନାମ ଏଲିଆକିମଙ୍କ ପୁତ୍ର, ଏଲିଆକିମ ମଲାହଙ୍କ ପୁତ୍ର, ମଲାହ ମନାଙ୍କ ପୁତ୍ର, ମନା ମତଥାଙ୍କ ପୁତ୍ର, ମତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, ଦାଉଦ ଜିସିଙ୍କ ପୁତ୍ର, ଜିସି ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ସେଲହଙ୍କ ପୁତ୍ର, ସେଲହ ନହସନଙ୍କ ପୁତ୍ର, ନହସନ ଅମିନାଦବଙ୍କ ପୁତ୍ର, ଅମିନାଦବ ଅଦ୍ମିନଙ୍କ ପୁତ୍ର, ଅଦ୍ମିନ ଅର୍ନିଙ୍କ ପୁତ୍ର, ଅର୍ନି ହେସ୍ରଣଙ୍କ ପୁତ୍ର, ହେସ୍ରଣ ଫେରସଙ୍କ ପୁତ୍ର, ଫେରସ ଜିହୁଦାଙ୍କ ପୁତ୍ର, ଜିହୁଦା ଜାକୁବଙ୍କ ପୁତ୍ର, ଜାକୁବ ଇସାହାକଙ୍କ ପୁତ୍ର, ଇସାହାକ ଅବ୍ରାହମଙ୍କ ପୁତ୍ର, ଅବ୍ରାହମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, ନାହୋର ସରୁଗଙ୍କ ପୁତ୍ର, ସରୁଗ ରଘୁଙ୍କ ପୁତ୍ର, ରଘୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ସେଲହଙ୍କ ପୁତ୍ର, ସେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ସେମଙ୍କ ପୁତ୍ର, ସେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, ଲେମଖ ମଥୁସେଲହଙ୍କ ପୁତ୍ର, ମଥୁସେଲହ ହନକଙ୍କ ପୁତ୍ର, ହନକ ଜେରଦଙ୍କ ପୁତ୍ର, ଜେରଦ ମହଲେଲଙ୍କ ପୁତ୍ର, ମହଲେଲ କେନାନଙ୍କ ପୁତ୍ର, କେନାନ ଏନୋସଙ୍କ ପୁତ୍ର, ଏନୋସ ସେଥଙ୍କ ପୁତ୍ର, ସେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର।